कृपयाभीष्टम् अश्रुपूर्णाकुलेक्षणम् विषादन्तमिदं वाक्यम् विषिदन्तमिदं वाक्यम् मधुसूदन संजय वाचा तं तथा कृपयावीष्टम् अश्रुपूर्णाकुलेक्षणम् विषिदन्तम् इदं वाक्यम् उवाच मधुसूदन अनुवाद। संजय कहले अर्जुन को खुद दयात हृदय दुख पूर्ण एवं चक्षु लोतक पूर्ण हेबार देखि मधुसूदन कृष्ण निम्न मते कहले संजय कहले अर्जुन को खूब दयात हृदय दुख पूर्ण एवं चक्षु लोतक पूर्ण हेबार देखि मधुसूदन कृष्ण निम्न मते कहले। तो जेहेतु द्वितीय अध्याय प्रथम श्लोक जो व्यक्ति थारे पार्थिव सहानुभूतिशीलता दुख एवं अश्रुपूर्ण आदि देखा जाए बुझा को हेबो जे से व्यक्ति प्रकृत आत्मज्ञान लाभ करिना शाश्वत आत्मा प्रति सहानुभूति प्रकाश करिबा आत्मानुभूति अटे। ए श्लोकरे व्यवहृत मधुसूदन शब्द बड़ अर्थपूर्ण अटे। ভগবান শ্রীকৃষ্ণ মধু নামক দৈত্য কু বদ্ধ করে বর্তমান অর্জুন তাঁকঠে দেখা ভ্রম ধারণা রূপক রাক্ষস কু বদ্ধ করা কৃষ্ণ কু অনুরোধ করছেন। বর্তমান ক্ষেত্রে অর্জুনকর কম কর্তব্য সে তাহা স্থির করে পু না এতে সে বড় ব্যথিত হয়ে পড়ছেন। কেউঠারে সহানুভূতি প্রকাশ করা হব কেই জানন্তি না। বুড়ি যাওয়া লোকর পোশাক কু রক্ষা করিবার নিমিত্ত সহানুভূতি প্রকাশ করিবা অজ্ঞানতা অটে। যেও ব্যক্তি অজ্ঞানতা রূপক সমুদ্রে পতিত হয়েছি তার বাহ্য পোশাক অর্থাৎ স্থূল শরীরকু রক্ষা কলে যে সে রক্ষা পাইব এহা কদাপি হয়ে পারিব না। যে একথা জানে নাই এবং এই বাহ্য পোশাক নিমিত্ত দুঃখ প্রকাশ করে তাকে সুদ্রুপ কুহাযায়। অর্থাৎ যে অযথা দুঃখ প্রকাশ করে সে শূদ্র অটে। অর্জুন জনে ক্ষত্রিয় থিলে তেণু এ প্রকার ব্যবহার তাঙ্কঠারু আশা করা যাউনথিলা। অবশ্য মূর্খ লোকর দুঃখকু ভগবান শ্রীকৃষ্ণ দূর করে পারন্তি এবং এইথিপাইঁ সে ভগবতী গীতা কহিছেন এ ভৌতিক শরীর এবং চিদাত্মা কণ এ সম্বন্ধে ভালো রকম বিশ্লেষণাত্মক অধ্যয়ন করে কিপরি আত্মানুভূতি লাভ করা হব সেই কথা এ অধ্যায়ে কুহাযাইছে। এ কথা কু পরমেশ্বর ভগবান শ্রীকৃষ্ণ ভালো রকম বুঝাইছেন। প্রকৃত আত্মা কণ যার এ সম্বন্ধে এক স্থির ধারণা জন্মিছে তা সহিত কার্য কলে এ আত্মানুভূতি লাভ করা সম্ভব। প্রপাত বিশেষ করে গোটে প্রকার উপকার কথা কইছেন যে এ জগতরে যে জন্ম হয়েছি তার অন্য পাই কিছু করিবা উচিত করিবা উচিত না উপকার অন্য হেল্প চৈতন্য মহাপ্রু সেই কথা কহিছেন। ভারত ভূমিতে হইল মনুষ্য জন্ম যা জন্ম সার্থক করি পর উপকার। এই উপকার পর উপকার পুনি মহাপ্রভু কইছেন পর উপকার করিবার কইছেন না ভগবান গীতার কম কইছেন অর্জুন কৌছেন কিন্তু ভগবান তো এই জগতের উপকার ন করে মাতবা কথা কইছেন কইছেন না নাই সেটা কি উপকার অন্য কষ্ট দেওয়াটা কি উপকার উপকার কি কিন্তু বেড়ে উপকার অন্যকে কষ্ট দেওয়াটা বেড়ে বেড়ে বি উপকার হয়ে না কোন উপকার হয়ে যায় কোটা হয়তো জাগতিক জীবনটা তার দুঃখের কারণ হয় কিন্তু আধ্যাত্মিক জীবন তার মূল মা তো ছুঁ পিঠে পিঠে না মা যেতে রাতে ছুঁ সন্ধ্যা খাওয়া মা রোষেই করছি ছুঁ খাওয়া মাগুত মতো ভোগ লাগেনি খাইবা মা কুহ টিকিয়ে রহ টিকিয়ে সরলে তোকে দেবি খাইবা রোষে সরলে তোকে ভোগ লগাই সারিকি দেবি পাঁচ মিনিট ওয়েট কর সে শুনিবনি মানে কাঁদি কাঁদি শুয়ে যদি শুয়ে যায় সে তাকে উঠে আব কঠিন মা কম করে রোষেই বাস সারা পরে যেতে তা খাইবাকে ডাকিব সে এত নিতর্জিব যে আর জমা উঠিব যেতে যা কলে উঠিব মা কম করে রাগে তাকে পিটিব চাপড় মারিব না না পিটিব ন পিটিলে সে উঠিব তো তাকে জমি দেলে উঠি তা খুঁয়ে কিন্তু ছুঁ চাহুনি ছুঁ শুয়েছে তা সুখে মা বাধা দিয়েছে তো মা যোটা তা উপকার বলে ভাবুছি মা যোটা তো পিটিকে উঠুছি এটা পিলার উপকার না অপকার উপকার না তো পিলার উপকার নহলে সে ভোগরে শুইব এটা মাকে কষ্ট সহিব সেইটা পিলা পাই গোটে চাপড়টা দুঃখ হলে বি খাইবাকে ধরা তা তো বহুত পরম উপকার ঠিক সেই ভাবে আপাতত দৃষ্টিতে এই জড় জগতের ধারণা অনুসারে দেখিবাকে গেলে কোটা উপকার কোটা অপকার আমি আমি বুঝিপারি আমার পাখে ভিন্ন মনে হয়ে দেখিবাকে মনে হয় এটা অপকার কারণ কৃষ্ণ কৃষ্ণ কম কলে কৃষ্ণ চাহুচান কেউ ছুঁ চাহে মা তো তো মাড় খাইব কিন্তু কৃষ্ণ বি দুনিয়ারে বহুত মাড় খাইছেন মা বি তাকে মারিছেন মা বি তাকে মানিছেন মা চাহিনি কৃষ্ণকে এটা উপকার যে আমি চৈতন্য মহাপ্রভু কুচিনি কোন জন্ম সার্থক করি কর পর উপকার পর উপকার কিন্তু চৈতন্য মহাপ্রভু পর উপকার আমি পর উপকার মানে কোন বুঝেন পর উপকার মানে আমি কো আমার দৃষ্টি কোন বুঝেন এ জগতরে দুঃখী লোকর অর্থটা জনজগত লোক কু সুখ দিয়ে আমি সুখ দিয়ে সুখ দিয়ে কিন্তু আমি অন্য অর্থ আর্থিক সহায়তা করতে কিন্তু পারমার্থিক সহায়তা করতে এইটা হচ্ছে সবুঠ বড় উপকার কোন অন্য পারমার্থিক সহায়তা করে মহাপ্রভু কিন্তু পরম উপকার চৈতন্য মহাপ্রভু কে পর উপকার অর্থ হচ্ছে পরম উপকার পরম মানে পরম মানে শ্রেষ্ঠ এমিটে উপকার কর যেটা কি বারম্বার তাকে উপকার করিয়া পাই পড়িব পড়িব কি পড়িব ভিকারী ভিক মানুষ তো আমি তাকে ভিক বি দৌছ কিন্তু ভিকারী ভিকটা নেই কোণ করছি অসদ উপায়ে পাপ করে বলে লগাউছি তো তার উপকার হব কি সেই ক্ষেত্রে সেটা আমার আচার্য মানে কোন আগকার ভিক্ষার্থী মানুষ বস্ত্র দিয়ে যাচ্ছে না খাদ্য দিয়ে যাচ্ছে বর্তমান কোণ দিয়ে যাচ্ছে অর্থ দেওয়া দিনে মদ পিউছি বুঝছি না স্বাভাবিক প্রার্থনা করে দুটো আগে চা খাইনি কিন্তু দুটো আগে মিটটা টানি যাই হোক তো উপকার তো বুঝিয়া পাই গোটে কি ভাল পরম উপকার করছে প্রভুপাদ ইয়াপরে এই শ্লোকের মধ্যে সুন্দর এক্সাম্পল দিয়েছে আর অনেক প্রকার এক্সাম্পল প্রভুপাদ ইয়াপরে দিয়েছে বাস্তব উপকারটা কোন উপকার করলে কোন হব পরম উপকার করলে কোন হব এটা হচ্ছে কথা দিনে সনাতন গোস্বামী নাই সনাতন রূপ গোস্বামী তো শ্রীজীব গোস্বামী রূপ গোস্বামী সনাতন গোস্বামী দুই হয় ଆଉ ଜୀବ ଗୋସ୍ୱାମୀ ହଉଛି ତାଙ୍କ ଭାଇଙ୍କର ପୁଅ ପୁତ୍ର। ତିନି ଜଣ ହଉଛି ଷଡ଼ ଗୋସ୍ୱାମୀଙ୍କ ମଧ୍ୟ ତିନି ଜଣ ଶ୍ରେଷ୍ଠ ଅଛି, ସମସ୍ତ ବେଶୀ ଗ୍ରନ୍ଥ ରଚନା ସେମାନେ କରୁଛନ୍ତି। ତ ଦିନକର ଘଟଣା ଯେ ଏଇ ଜୀବ ଗୋସ୍ୱାମୀଙ୍କୁ କଣ କଲେ, ଜୀବ ଗୋସ୍ୱାମୀଙ୍କୁ ରୂପ ଗୋସ୍ୱାମୀ, ଜୀବ ଗୋସ୍ୱାମୀଙ୍କର ଗୁରୁଦେବ ହଉଛନ୍ତି ରୂପ ଗୋସ୍ୱାମୀ। ଆଉ ରୂପ ଗୋସ୍ୱାମୀ ଦିନେ ଜୀବ ଗୋସ୍ୱାମୀଙ୍କୁ ଆଶ୍ରମରୁ ବାହାର କରିଦେଲେ ପାଖରୁ, କାହିଁକି ନା ବୃନ୍ଦାବନ ଯେତେବେଳେ ରୂପ ଗୋସ୍ୱାମୀ ତ ଶ୍ରେଷ୍ଠ ଆଚାର୍ଯ୍ୟ, ଦିନେ ବଲ୍ଲଭାଚାର୍ଯ୍ୟ ଆସିଥାନ୍ତି, ରୂପ ଗୋସ୍ୱାମୀ ଗୋଟେ ଗ୍ରନ୍ଥ ଲେଖିଥାନ୍ତି, ସେ ଗ୍ରନ୍ଥ ରଚନା କରିଦେ ଗ୍ରନ୍ଥଟାର ଠିକ ଅଛି କି ନାହିଁ ସେ ବଲ୍ଲଭାଚାର୍ଯ୍ୟକୁ ଦେଇଥାନ୍ତି, ତମେ ଏଇଟା ସଂଶୋଧନ କର ଟିକେ ଦେଖ। ସେ ଦେଖିକି ତାର ଯଦି ଦୁଇ ତିନିଟା ଭୁଲ ବାହାର, ଯେତେବେଳେ ଭୁଲ ବାହାର କଲେ ତ ପାଖରେ କିଏ ଥାନ୍ତି, ଜୀବ ଗୋସ୍ୱାମୀ ଥାନ୍ତି, ସିଏ ଗୁରୁଙ୍କ ସାମ୍ନାରେ କିଛି କହିପାରୁନାହାନ୍ତି। ବଲ୍ଲଭାଚାର୍ଯ୍ୟ ଜଗନ୍ନାଥ ସ୍ନାନ କରିବାକୁ ଗଲେ ପାଣି ଆଣିବା ଛଳରେ ଜୀବ ଗୋସ୍ୱାମୀ ଚାଲିଗଲେ ଯମୁନା, ଯମୁନାକୁ ଚାଲିଗଲେ ତ ଯମୁନାରେ ଯାଇ କଣ କଲେ ବଲ୍ଲଭାଚାର୍ଯ୍ୟଙ୍କ ସହିତ କଥା ହେଲେ, କଥା ହେଇଥିଲେ ସେ କହିଲେ ଏଇ ଶ୍ଳୋକଟା ଆପଣ କେମିତି ଭୁଲ ବୋଲି କହିଲେ, ନାଇଁ ଏହା ତ୍ରୁଟି ଅଛି। ଆଉ ଜୀବ ଗୋସ୍ୱାମୀ ଏତେ ଶ୍ରେଷ୍ଠ ଅଳଙ୍କାର ବ୍ୟାକରଣ ସବୁଥିରେ ଯେ ସବୁଥିରେ ଦେଖି ରୂପ ଗୋସ୍ୱାମୀଙ୍କର ମନ ଜୀବ ଗୋସ୍ୱାମୀ ସେଇ ଭଳି ଲେଖୁନ ଯେ ତାର ଅର୍ଥଟାକୁ ହୃଦୟଙ୍ଗମ କରିଛନ୍ତି, ସେ ସବୁଟା ବୁଝେଇକି ତାଙ୍କ ବଲ୍ଲଭାଚାର୍ଯ୍ୟଙ୍କର ଭୁଲ ସିଦ୍ଧାନ୍ତଟାକୁ ଖଣ୍ଡନ କରିକି ରୂପ ଗୋସ୍ୱାମୀ ଯେଉଁ ସିଦ୍ଧାନ୍ତ ଦେଇଛନ୍ତି ସେଟାକୁ ସ୍ଥାପନ କରିଲେ, ଯେତେବେଳେ ସ୍ଥାପନ କରେଇଲେ ସେଠୁ ବଲ୍ଲଭାଚାର୍ଯ୍ୟ ଫେରିକି କହିଲେ ରୂପ ଗୋସ୍ୱାମୀ, ଆଚ୍ଛା ଏ ଜୀବ ଏତେ ଶ୍ରେଷ୍ଠ ଏତେ ଜ୍ଞାନୀ, ସବୁ ଏଆଇଆ ତମେ ଯାହା କରୁଛ ଏଟା ଠିକ, ମୋର ଭୁଲଟା ଜୀବ ଗୋସ୍ୱାମୀ ଆଜି ଧରିଲି, ଜୀବ ଆଜି ମୋତେ ଠିକ ଏଇଟା ହିଁ ସିଦ୍ଧାନ୍ତ ବୋଲି କହିଲେ। ସେଠୁ ସେ ବଲ୍ଲଭାଚାର୍ଯ୍ୟ ଚାଲିଗଲା ପରେ ଜୀବ ଗୋସ୍ୱାମୀଙ୍କୁ ରୂପ ଗୋସ୍ୱାମୀ ଡାକିଲେ, ଡାକି ତମେ ବର୍ତ୍ତମାନ ଆଶ୍ରମ କାରଣ ବୃନ୍ଦାବନରେ ରହିବାର ଯୋଗ୍ୟତା ତମର ହେଇନି, କାହିଁକି ହେଇନି ନା ବୃନ୍ଦାବନରେ ରହିକି ବି ତ ମନେ ରହୁଛି ସେ ଭୁଲ, ଆକ୍ଚୁଆଲି ଗୁରୁଙ୍କର ସିଦ୍ଧାନ୍ତ ଯୋଉଟା ବାସ୍ତବ ସଠିକ ସିଦ୍ଧାନ୍ତ ବାଟରେ ଭୁଲ କହୁଛି, ସିଏ ତାଙ୍କ ଦୃଷ୍ଟିରୁ ଦର୍ଶେଇଛନ୍ତି, କିନ୍ତୁ ରୂପ ଗୋସ୍ୱାମୀ କହୁଛି ବୃନ୍ଦାବନରେ ଯିଏ ରହିବ ସିଏ ଅନ୍ୟର ମାନେ ମୋ ଉପରେ ବି ମତେ ସେ ଭୁଲ କହୁଛି, ମୁଁ ତ ଖଣ୍ଡନ କରିପାରିଥାନ୍ତି, କିନ୍ତୁ ନା ଶ୍ରୀଜୀ ଜୀବ ଗୋସ୍ୱାମୀ ଯାଇକି ଯେଉଁ କରୁଛନ୍ତି ସେଥିପାଇଁ ଏଟା ଠିକ ହେଇନି କହିଲେ, ନା ତମେ ବୃନ୍ଦାବନରେ ତମ ଭିତରେ ଭାବନା ଅଛି ସେ ଭୁଲ କହିଲେ ମୁଁ ବି ତାକୁ ବେଶୀ ଜାଣିଛି ତାକୁ ସଂଶୋଧନ କରେ, ତ ହେ ଯୋଗ୍ୟ ହେଇନି ନା କହିନି ଆଶ୍ରମରୁ ବାହାର କରିଲି ନନ୍ଦଗ୍ରାମ ପାଖରେ ଆସିକି ବହୁତ ଦିନ ରହିଲେ ଖାଉନଥାନ୍ତି କିଛି, ଏଭଳି ସୁଖି ସୁଖି ଜୀବନ ବିତୁଥାନ୍ତି ପୁରା ଏକଦମ ଶେଷ ଅବସ୍ଥା ଭଳିଆ। ତ ସମସ୍ତେ ରୂପ ସନାତନ ଗୋସ୍ୱାମୀ ଆସି ଦିନେ ସେଠି ପହଞ୍ଚନ୍ତି, ସେ ସମସ୍ତେ କହିବାରୁ ଯାଇକି ଜୀବକୁ ଦେଖିଲେ, ସେଠି ଜୀବକୁ ନେଇକି ସାଙ୍ଗରେ ଯାଇକି କହିଲେ ହେ ରୂପ ମହାପ୍ରଭୁ କହିଛନ୍ତି ଯେ ଜୀବେ ଦୟା ନାମ ରୁଚି ସର୍ବଧର୍ମ ସାର, ଜୀବ ପ୍ରତି ଦୟାଟା ହଉଛି କଣ, ଜୀବେ ଦୟା ନାମେ ରୁଚି ସର୍ବଧର୍ମ ସାର, ମହାପ୍ରଭୁଙ୍କ ସିଦ୍ଧାନ୍ତ ଜୀବ ପ୍ରତି ଦୟା ଭଗବାନଙ୍କ ନାମରେ ରୁଚି, ତ ଜୀବ ପ୍ରତି ଜୀବ ପ୍ରତି ଦୟା ନାହିଁ, କହୁଛନ୍ତି ଜୀବେ ଦୟା ମହାପ୍ରଭୁ ଯେଉଁଟା କହିଛନ୍ତି ସେ ଜୀବେ ଦୟା ତ ତମର ନାହିଁ, ଆଉ ନାମ ପ୍ରତି ରୁଚି କେମିତି ଆସିବ, ଯାହା ଜୀବ ପ୍ରତି ଦୟା ଆସିନି ଆସିକି ଆମର ଅନ୍ୟ ଜୀବ ପ୍ରତି ଦୟା ଆସିନି ନାମରେ ରୁଚି କେମିତି ଆସିବ, ନାମରେ ରୁଚି ଆସିବ କୋଉଠି, ସେଠି ଏତେ ସହଜ ନୁହଁ, ମହାପ୍ରଭୁ ସେଠି ରାଗିଲେ ତାଙ୍କୁ ଯେ ଏତେ ସହଜ ନୁହେଁ ନାମରେ ରୁଚି ଆସେ, ତ ଜୀବକୁ ଦୟା କରୁନ, ନା ଜୀବକୁ ଦୟା କରୁନି, ଏଇ ଜୀବକୁ ନେଇକି ଆସି ଦେଖ ତାର ଅବସ୍ଥା, ସେଠୁ ସନାତନ ଗୋସ୍ୱାମୀଙ୍କୁ ତ ରୂପ ଗୋସ୍ୱାମୀ ଗୁରୁ ଭଳିଆ ବି ମାନୁ, ସେ ତାଙ୍କ ମାନେ ସେଦିନ ମୁଁ ସ୍ୱୀକାର କରି ଏଟା ଅନ୍ତରରେ ଶ୍ରଦ୍ଧା ଅଛି, ବାହାରେ ବାହାରେ ଶାସନ ମନୁ ଯାଇ ହଉ, କହିବାର ଅର୍ଥ ମହାପ୍ରଭୁ ଶିକ୍ଷା ଜୀବ ପ୍ରତି ଦୟା ଆମର ରହିବାର ଅଛି, ଏଇ ଯୋଉ ଜୀବ ପ୍ରତି କାହିଁକିନା ଏ ସଂସାରରେ ଭଗବାନ ଆମେ ଜୀବର ସ୍ୱରୂପଟା ଜାଣିଲେ ସିନା ଦୟା ମନୋଭାବ ଆସିବ, ଆସିବନି ଆମେ ବେଳେବେଳେ ଭକ୍ତ ହେଇଛନ୍ତି ଆମେ ଆମ ଭିତରେ ଗୋଟେ ଭାବନା ଆସିଲେ ମୁଁ ଭକ୍ତ ହେଇଯାଇଛି, କିନ୍ତୁ ଜୀବ ପ୍ରତି ଦୟା ଜୀବର କେତେବେଳେ ଆସିବ, ଜୀବ ହୃଦୟରେ ଏ ସଂସାର ଉତ୍ତମ ଭକ୍ତ ଭକ୍ତର ସ୍ତର ଅଛି ତିନିଟା ସ୍ତର, ଉତ୍ତମ ମଧ୍ୟମ କନିଷ୍ଠ କନିଷ୍ଠ ଉତ୍ତମ ଭକ୍ତର ଲକ୍ଷଣ କ'ଣ? ଉତ୍ତମ ଭକ୍ତ ତ ତାର ଲକ୍ଷ୍ୟ ହେଉଛି କ'ଣ ନା ଭଗବାନଙ୍କ ପ୍ରତି ଯେଉଁଭଳି ପ୍ରେମ, ଜୀବ ପ୍ରତି ବି ସେଇଭଳି। ଭଗବାନଙ୍କ ଭିତରେ ସମସ୍ତଙ୍କୁ ଦେଖିପାରୁଛନ୍ତି, ସାରା ସାରା ଜଗତ ଭଗବାନ ଭିତରେ ନିହିତ, ସାରା ଜଗତ ମଧ୍ୟରେ ବି ଭଗବାନଙ୍କୁ ଦେଖିପାରୁଛନ୍ତି। ଉତ୍ତମ ମାନେ ଯାହାକୁ ଦେଖିବେ ତା ଭିତରେ ଭଗବାନ, ଯାହା ଯାହା ନେତ୍ର ପଡ଼େ ତାହା କୃଷ୍ଣ ସ୍ୱରୂପ, ସେ ଯୋଉଠି ଗଲେ ବି ତାଙ୍କୁ କୃଷ୍ଣ ଦେଖା ହବ। ଆଉ କୃଷ୍ଣଙ୍କ ମଧ୍ୟରେ ସମସ୍ତଙ୍କର ଅବସ୍ଥାନ, ଆଉ ସବୁ ସର୍ବତ୍ର ବି କୃଷ୍ଣଙ୍କର ଅବସ୍ଥାନ, ଜୀବ ମଧ୍ୟରେ ସର୍ବତ୍ର କୃଷ୍ଣ, ଏଇଟା ହଉଛି ଉତ୍ତମ ଭକ୍ତର ସ୍ଥିତି। ଆଉ ମଧ୍ୟମ ଭକ୍ତର ସ୍ଥିତିଟା କ'ଣ? ମଧ୍ୟମ ଭକ୍ତ କାହାକୁ କୁହାଯାଉଛି? ଈଶ୍ୱରେ ତଦ୍ଧିନେଷୁ ବାଦିଶେଷୁ ଦିଶେଷୁ ତ ପ୍ରେମ ଭକ୍ତି କୃପା ଅପେକ୍ଷା ଯୋ ପ୍ରତି ସମର୍ଥନ। ଯେ ଈଶ୍ୱର ଈଶ୍ୱରରେ ଯାହାର ପ୍ରେମ ରହିଛି, ଭଗବାନଙ୍କୁ ତିନି ଜଣଙ୍କର ଭଗବାନଙ୍କ ପ୍ରତି ପ୍ରେମ ରହିଛି, ଶ୍ରଦ୍ଧା ରହିଛି। ମଧ୍ୟମ ଭକ୍ତ ବି କ'ଣ ରହିଛି ନା ଭଗବାନଙ୍କ ପ୍ରତି ଶ୍ରଦ୍ଧା ରହିଛି, ଆଉ କ'ଣ ରହିଛି? ଈଶ୍ୱର ତଦ୍ଧିନେଷୁ ଆଉ କୃଷ୍ଣ ପ୍ରତି ଆନୁଗତ୍ୟତା ରହିଛି, ପୂର୍ଣ୍ଣ ଶରଣାଗତି ରହିଛି ମଧ୍ୟମ ଭକ୍ତ। ଆଉ କ'ଣ ହଉଛି ନା ଜୀବ ପ୍ରତି ଦୟା ବି ରହିଛି। ଉତ୍ତମ ଭକ୍ତର ଜୀବ ପ୍ରତି ଦୟା ତା କମ, କ'ଣ ପାଇଁ କମ ନା ସେ ସବୁ ଜୀବଙ୍କଠୁ ମାନେ ଏଇଟା ହଉଛି ଉତ୍ତମ ଭକ୍ତ। କନିଷ୍ଠ ଭକ୍ତ ଦେଖୁଛି କ'ଣ, କନିଷ୍ଠ ଭକ୍ତର ନେଚର ହଉଛି କ'ଣ ଯେ ସିଏ ଦୁନିଆରେ ସବୁଠୁ ବଡ, ସିଏ ସବୁଠୁ ତାର ଗୁଣ ଯାହା ତା ଦୋଷ ଦେଖିଲା ବେଳେ ମୁଁ କମ କି, ଏଇଟା ହଉଛି ନିଚ ଭକ୍ତର କନିଷ୍ଠ ଭକ୍ତର ସ୍ୱଭାବ, ସେ ସମସ୍ତଙ୍କଠୁ ବହୁ ଭଲ, ତାକୁ ନା ତାର କେଜି ପ୍ରଶଂସା କରି ନିଜକୁ ଖୁସି ଲାଗିବ, ମୁଁ ବି ଜାଣିଛି ତା ଭିତରେ। କିନ୍ତୁ ଉତ୍ତମ ଭକ୍ତର ଲକ୍ଷଣଟା କ'ଣ? ଉତ୍ତମ ଭକ୍ତ ସମସ୍ତଙ୍କୁ ଶ୍ରେଷ୍ଠ ଦେଖେ, ଉତ୍ତମ ଭକ୍ତ ଦୁନିଆରେ ସମସ୍ତଙ୍କୁ ବଡ ବୋଲି ଦେଖେ, କାରଣ ସମସ୍ତଙ୍କ ଭିତରେ କୃଷ୍ଣ ଅବସ୍ଥାନ ଦେଖୁଛି ନା, ସେଥିପାଇଁ ସେ ସମସ୍ତଙ୍କୁ ଶ୍ରେଷ୍ଠ ବୋଲି ମାନେ, ଆଉ ନିଜକୁ କନିଷ୍ଠ ବୋଲି ମାନେ। ଆଉ କନିଷ୍ଠ କ'ଣ ଦେଖେ? ନିଜକୁ ଶ୍ରେଷ୍ଠ ବୋଲି ଜାଣେ, ଆଉ ସମସ୍ତେ ତାଠୁ କନିଷ୍ଠ ବୋଲି ତାକୁ ଦେଖାଯାଏ, ଏଇଟା କନିଷ୍ଠ ଭକ୍ତ। ଆଉ ମଧ୍ୟମ ଭକ୍ତ ହଉଛି କ'ଣ? ଈଶ୍ୱରଙ୍କ ପ୍ରତି ଶ୍ରଦ୍ଧା ରହେ, ଆଉ କ'ଣ ଭଗବାନଙ୍କ ପ୍ରତି ପୂର୍ଣ୍ଣ ଶରଣାଗତି ଥାଏ, ତ କାହା ପ୍ରତି ତାହାର ତ କ'ଣ ହୁଏ ନା ସମସ୍ତଙ୍କ ଜୀବ ପ୍ରତି ଗୋଟେ କରୁଣାର ଭାବ ଥାଏ, କରୁଣା ଭାବ ଥାଏ, କାରଣ ଜୀବ ସମସ୍ତେ ଭଗବାନଙ୍କ ସମସ୍ତେ ଦୁଃଖୀ ସଂସାର, ଏଇଟା ହଉଛି ମଧ୍ୟମ ଭକ୍ତର। ତାପଟେ ବହୁତ କାଟାଗୋରୀ ଅଛି, ମଧ୍ୟମ ଭକ୍ତ ସମସ୍ତେ ସଂସାରରେ ଦୁଃଖୀ, ତା ଭିତରେ ଗୋଟେ କରୁଣାର ଭାବ ଉଦୟ ହୁଏ, ଜୀବ କରୁଣାର ଗୋଟେ ସ୍ୱତନ୍ତ୍ର ଭାବ ଉଦୟ। ଆଉ କ'ଣ ହୁଏ ନା ଯିଏ ଭଗବତ ବିଦ୍ୱେଷୀ, ଭଗବତ ବିଦ୍ୱେଷୀ ବୋଲି ତାର ଆକ୍ଷେପ, ଭଗବତ ବିଦ୍ୱେଷୀ ଉତ୍ତମ ଭକ୍ତଙ୍କର ଚିପ୍ ସ୍ୱଭାବ, ମାନେ ସେ ଭଗବତ ବିଦ୍ୱେଷୀକୁ ଦୂରରେ ରହୁ, ଏଇଟା ହଉଛି ମଧ୍ୟମ ଭକ୍ତ। ଯେଉଁମାନେ ଭଗବତ ବିଦ୍ୱେଷୀ ସେ କ'ଣ କରନ୍ତି ନା ସେମାନେ ଅସତ୍ସଙ୍ଗ ଯୋଉଟା ତାଠୁ ଦୂର ଅସତ୍ସଙ୍ଗ। ତ କନିଷ୍ଠ ଭକ୍ତ ହଉଛି କ'ଣ? ଈଶ୍ୱରରେ ଶ୍ରଦ୍ଧା ରୁହେ, ଈଶ୍ୱରଙ୍କ ପ୍ରତି ଯଥେଷ୍ଟ ଶ୍ରଦ୍ଧା ରୁହେ, କିନ୍ତୁ ଆଉ
ଏମିତି ବି ଶୁଣାଯିବ ଆଉ ସମସ୍ତଙ୍କ ପ୍ରତି କ'ଣ ହୁଏ ଭଗବାନ ପ୍ରତି ଶ୍ରଦ୍ଧା ରୁହେ, କିନ୍ତୁ ଅନ୍ୟାନ୍ୟ ଜୀବ ପ୍ରତି ସେଇ କରୁଣାର ଭାବଟା ସମସ୍ତଙ୍କ ପ୍ରତି ରହେ। ଆମ ଭିତରେ ଭକ୍ତ ଜୀବନ କ'ଣ, ଆମ ପାଖରେ ସେଇ ଭାବନାଟା ଆସେନି କନିଷ୍ଠ ଭକ୍ତ ହିସାବରେ, ଯେ ସମସ୍ତେ ମୋଠୁ ଶ୍ରେଷ୍ଠ ବା ସମସ୍ତେ ଭଗବାନଙ୍କର, ତ ଏଇ ଜ୍ଞାନଟା କନିଷ୍ଠ ଭକ୍ତ ପାଖରେ ଆସେନି। ନିଜର ସୁଖଟା ସୁବିଧାଟା ନିଜର ପ୍ରତିଷ୍ଠା ମାନଯଶଟା ଆଗେ ଦରକାର, ନିଜର ସ୍ୱାର୍ଥଟା ଟିକେ ଆଗେ ଦରକାର, ଏଇଟା ହଉଛି କନିଷ୍ଠ ଭକ୍ତ। ସେଥିପାଇଁ ଯିଏ ପ୍ରଚାର କରି ଆକ୍ଚୁଆଲି ଜୀବେ ଦୟା, ଜୀବ ପ୍ରତି ଦୟା ଯାହାର ଆସିବ ଆକ୍ଚୁଆଲି ତାକୁ ଉତ୍ତମ କମସେ କମ ଉତ୍ତମ ଭକ୍ତ ହେଲେ ପ୍ରଚାର କରିପାରିବେନି। ଆଉ ଗୁରୁବର୍ଗ ଆଚାର୍ୟମାନେ ହଉଛନ୍ତି ଉତ୍ତମ ଭକ୍ତ, କିନ୍ତୁ ଉତ୍ତମରୁ ସେମାନେ କନିଷ୍ଠ ସ୍ଥିତିକି ଆସୁଛନ୍ତି, ଆଇଲେ ଯାଇକି ପ୍ରଚାର କରିପାରିବେ ଜୀବ ପ୍ରତି କରୁଣାର ଭାବ ଉଦୟ ହବ, ଜଗତରେ ସମସ୍ତେ ଦୁଃଖୀ ସେ ଭାବନାଟା ତାର ଉଦୟ ହବ।
तो प्रभुपाद विशेष करी ए सकल श्लोक जो उदाहरण दौंस तो पर उपकार कह गए जहाँ बुझुंट संसार लोक मैंने कि केत प्रकार आम कनिष्ठ अधिकारी भक्त कहीं उत्तम अधिकारी नुहे तो ए संसार जो आम जीव प्रति दया कर प्रभुपाद मन में आज इत गोटे उपकार भावना आम उपकार आरम उपकार जो पर उपकार आलोचना करकार आगे परम उपकार उपकार कहले कौन कौन बुझाए उपकार माने कौन को प्रकार उपकार को आम साधारण तो समस्त बुझे ये उपकार बोले हाँ जोटा को कर्म बोली भगवान गीतार कही कर्म अर्थात सकाम कर्म पुण्य कर्म पुण्य कर्म टा हूँ उपकार पुण्य कर्म कौन कौन ना दुईटा आम आम जो पोशाक अच्छी आम देह अच्छी देह को ढांकिया पोशाक पिंधुचे पोशाक आमर वास्तव परिचय नुहे गोटे व्यक्तिर ना अच्छी व्यक्तिर जमी ना अच्छी व्यक्ति गोटे पोशाक पिंधुचे से भाया उपकार प्रभुपाद से एग्जाम्पल डाइट दे उपकार कह गोटे हूँ देहर उपकार आ गए हूँ आत्मार उपकार देहर उपकार कौन आत्मार उपकार कौन आम शरीर आत्मा अच्छी ना आम तो देह नुहति ना देह तो आम सबुदिन रुना केत देह पर देहर उपकार आत्मार उपकार देहर जो उपकार करा जाए कौन कौन हो पारे देह उपकार जनक देहर किसी उपकार रोग है तो मेडिकल ट्रीटमेंट करवा आँ कर खाद्य दवा तार शिक्षा लाभ स्कूल कॉलेज खोलवा हॉस्पिटल खोलवा तब खाद्य शस्य जोगेवा जहाँ जहाँ भल घर घर तैयारी करदे देहर सुख विधानार्थे जो जो सेवा करा जाए कह जाए उपकार आउ आत्मा पाई जो उपकार करा जाए लोक ये जानते दुनिया रे आत्मार पुणी गोटे उपकार कौन अच्छे यही लोक बुझी पारती ना आत्मा उपकार आम जो कह आत्म कल्याण करवा आत्मार आत्म कल्याण देहर कल्याण दीटा अलग आत्मार जी कल्याण करा जाए जहाँ आत्मार प्रसन्नता विधान कौन से आत्मा प्रसन्न केमी हम देह को भल खाद्य दवा भल घर शोवा को दवा भल पोशाक दवा रोग व्याधि औषध पत्र दवा एटा हूँ मानने शारीरिक उपकार आत्मकल्याण कौन आत्मकल्याण कौन सबई पुंसा परो धर्म जत भक्ति अध्यक्ष जे अहेतुकी अप्रतिहता जयात्मा सुप्रसिद्ध भगवान गीतार कहले कौन श्रेष्ठ उपकार कौन भगवान श्रीमद भागवत कहला सबे पुंसा परो धर्म जतो भक्ति रोक्षजे अहेतुकी अप्रतिहता जयात्मा सुप्रसिद्धति सबे पुंसा परो धर्म परम धर्म सबुठ श्रेष्ठ धर्म कौन धर्म ने भी विभ्रांति दुनिया जानी ना भगवान गीतार सीधे धर्म छाड़देवाई कहले गीतार भागवत फास्ट रे कहले धर्म छाड़ दियो छाड़ दे कि कौन कहले ना सबई पुंसा परम धर्म परो धर्म परम धर्म ये संपूर्ण श्रेष्ठ जो धर्म से धर्म कथा कहले आम संसार जिते जन रही जो जो उपकार कर पारिवारिक जीवन सामाजिक जीवन ने जो जो उपकार धर्म ये धर्म भी कह किंतु परम धर्म भगवान तो गीता करे गीतार तो खंडन कर दिले धर्म छाड़देवा कथा कहले किंतु भागवत भी धर्म छाड़देवा कथा कहले त्याग कर दियो किंतु श्रेष्ठ धर्म आचरण कर श्रेष्ठ धर्म टा कौन जय आत्मा सुप्रसिद्ध ज आत्मा प्रसिद्ध जो थी आत्मा प्रसन्नता लाभ हम आत्म प्रसन्न सीटा कौती हम आम तो गाँ गए दे कौन आत्मा को दे नाना दुख तप साधि कि सुख ଜଗତର ଲୋକ ଆତ୍ମା କଣ, ଦେହ କଣ, ମନ କଣ ବି ଠିକ ସେ ଜାଣିନାହାନ୍ତି। ଆତ୍ମା ପ୍ରସନ୍ନତା ହବ କୋଉଥିରେ, ଅହେତୁକି ଅପ୍ରତିହତା ଜୟ ଆତ୍ମା ସୁପ୍ରସିଦ୍ଧ କୋଉଥିରେ ନା ଯତ ଭକ୍ତିରେ ଅଧ୍ୟକ୍ଷ ଭଗବାନ ଅଧ୍ୟକ୍ଷ ଜଙ୍କ ପ୍ରତି ଭକ୍ତି ଆଚରଣ କରିବା ଦ୍ଵାରା କଣ ହୁଏ, ଆତ୍ମା ପ୍ରସନ୍ନତା ବିଧାନ ଲାଭ କରେ। ଆତ୍ମା ପ୍ରସନ୍ନ ହବ ଭକ୍ତି ଦ୍ଵାରା, ଭଗବାନଙ୍କ ପ୍ରତି ଭକ୍ତିରେ ଆତ୍ମା ପ୍ରସନ୍ନ ହବ, ଏଇଟା ହଉଛି ଆତ୍ମା ପ୍ରସନ୍ନର ବିଧାନ। ଦେହ ଭୌତିକ ସୁଖରେ ପ୍ରସନ୍ନ ହବ, ଏଇଟା ହଉଛି କଥା। ପ୍ରଭୁପାଦ ଏଇଠି ଉଦାହରଣ ଦଉଛନ୍ତି କଣ, ବୁଡ଼ି ଯାଉଥିବା ଗୋଟେ ଲୋକର ଉଦାହରଣ ଦେଇଛନ୍ତି। ନଦୀ ପାଣିରେ, ନଦୀ ସ୍ରୋତରେ ଗୋଟେ ଲୋକ ବୁଡ଼ି ଯାଉଛି, ଯେତେବେଳେ ବୁଡ଼ି ଯାଉଛି ଆମେ କଣ କରିବା, ମାନେ ପାଣିରେ ଜମ୍ପ ମାରିବା, ପହଁରି ପହଁରି ଯାଇକି ଲୋକ ଯୋଉ ଡ୍ରେସଟା ପିନ୍ଧିଛି ସେଇ ଲୋକର ଡ୍ରେସଟାକୁ ତା ଦେହରୁ ଟାଣିକି ବାହାର କରି ନେଇ ଆସିବା, ଆଣି କହିବା ଦେଖ ମୁଁ ପୁରା ସକ୍ସେସ ତାକୁ ରକ୍ଷା କରିଛି। ତାହେଲେ ଏଇଟା କଣ ଉପକାର ହେଲା କି, ହେଲା ବୁଡ଼ି ଯାଉଥିବା ଲୋକ ଦେହରୁ ପୋଷାକଟା ନେଇ ଆସିକି ମୁଁ କହିଲି ମୁଁ ତାକୁ ଉପକାର କରିବି, ଏଇଟା ଉପକାର ନୁହେଁ। ପ୍ରଭାତ ସେଇ ଏକ୍ସାମ୍ପଲଟା ହିଁ ଦେଇଛି। ଏଇ ଜଗତରେ ଲୋକ ଯେ ଭାବୁଛନ୍ତି ନା ସରକାର କେତେ ପ୍ରକାର ରିଲିଫ ଦଉଛି, ଲୋକ କେତେ ଲୋକ ମେଡିକାଲ ଖୋଲୁଛନ୍ତି, ସ୍କୁଲ କଲେଜ ଖୋଲୁଛନ୍ତି, ଏଟା ଉପକାର, ଠିକ ଅଛି ଉପକାର, କିନ୍ତୁ ଏଟା ଶ୍ରେଷ୍ଠ ଉପକାର ନୁହେଁ। ଏଟା ହଉଛି ବୁଡ଼ି ଯାଉଥିବା ଲୋକର ପୋଷାକଟାକୁ ରକ୍ଷା କରିବା, ତାର ଭାଲ୍ୟୁ କଣ, ଏ ସଂସାରକୁ ଯିଏ ଆସି ଆପଣ ଯେତେ ଜ୍ଞାନ ଦିଅନ୍ତୁ ସେ ଦୁଇ ଦିନ ପରେ ପୁଣି ଡୁବିବ, ମରିବ ନା ଦୁନିଆରେ, ମରିବ ନିଶ୍ଚିତ। ସେଥିପାଇଁ ଏଇଟା ବାସ୍ତବ ଉପକାର ନୁହେଁ, ଏଟା ହଉଛି ଆପାତ, ଏଟା ଏଟା ଗୋଟେ ଶାରୀରିକ ଶରୀରର ଉପକାର, ଏଟା ବାସ୍ତବ ସେଇ ପ୍ରଭାତ। ସେଥିପାଇଁ କହୁଛନ୍ତି ସେମାନେ ସଂସାର ଅଧିକ ମୂର୍ଖ, କେବଳ ଦେହର ସୁଖ ବିଧାନ କରି କୁହନ୍ତି ଦୁନିଆରେ ଆମେ ବହୁତ ଉପକାର କରିଛୁ, ଏଇଟା ହଉଛି ଘଟଣା, ଏଟା ବାସ୍ତବ ନୁହଁ। ସେଇ ସେଇଭଳିଆ ଇଆ ଉପରେ ପାଇଁ ପ୍ରଭୁପାଦ ଆଉ ଗୋଟେ ଏକ୍ସାମ୍ପଲ ଦେଇଛନ୍ତି, ଏଇଭଳିଆ ଲୋକ ଯୋଉମାନଙ୍କ ମନରେ ଏଇଭଳିଆ ବାସନା ଅଛି ମୁଁ ଏଇଭଳିଆ ଉପକାର କରିବି, ପ୍ରଭୁପାଦ ତାଙ୍କ ପାଇଁ ଗୋଟେ ଏକ୍ସାମ୍ପଲ ଦେଇଛନ୍ତି। କଣ ନା ଏଇ ଉପକାର ଦ୍ଵାରା ତାର ଭବିଷ୍ୟତରେ ଉପକାର କରୁଥିବା ଲୋକର ପରିଣାମଟା କଣ ହବ ନା, ଉଦାହରଣ ଦେଇଛି ଥରେ ନଦୀରେ ଦିନେ ଗୋଟେ ଲୋକ ନଦୀ କୂଳରେ ଛିଡ଼ା ହେଇଛି, ସେ ଦେଖୁଛି ନଦୀ ସ୍ରୋତରେ ଗୋଟେ ସ୍ତ୍ରୀ ଲୋକ ବୁଡ଼ି ବୁଡ଼ି ପଳେଇ ଯାଉଛି, ତାର ଚୁଟି ଦେଖାଯାଉଛି, ଅନେକ ଚୁଟି ଗୁଚ୍ଛାଟା ଭାସୁଛି। ଏ ଭାବିକି ଲୋକଟା କଣ କଲା, ପାଣିକୁ ଡିଆଁ ମାରିଲା, ଡିଆଁ ମାରିକି କଣ କଲା, ଯେ ଯୋଉ ଦେଖିଲା ଯେ ସେ ସ୍ତ୍ରୀ ଲୋକଟା ଯୋଉ ବୁଡ଼ି ବୁଡ଼ି ଯାଉଛି, ତା ଚୁଟିଟା ଭାସୁଛି, ଯାଇକି ତା ଚୁଟିଟାକୁ ଧରିକି ଟାଣିକି ଆଣିବ ବୋଲି ଭାବିଲା, ଯେତେବେଳେ ଟାଣିକି ଆଣିଲା ତାର ଆଉ ଯୋଉ ମାନେ କଣ ଆଡ଼ିରେ ଯୋଉ ଆଉ ଜଣେ ଲୋକ ତା ବନ୍ଧୁ ଜଣେ ଛିଡ଼ା ହେଇଥିଲେ, ଇଏ ଯେତେବେଳେ ତାକୁ ଟାଣିକି ଆଣିବ ସିଏ କଣ ହେଲା, ଆକୁ ତ ଟାଣିବା ଦରକାର, ସିଏ ଆକୁ ଟାଣିଲା, ଇଏ ସାଙ୍ଗକୁ ଯେ ତୁ ପଳେଇଆ ସେ କହୁଛି ନା ମୁଁ ସିନାକୁ ଆସିଥିଲି ଉଦ୍ଧାର କରିବି ବୋଲି, ଇଏ ମୋତେ ଏବେ ଉଦ୍ଧାର କରିଦେଇଛି, ଇଏ ଆଉ ମୋତେ ଛାଡ଼ୁନି ନା କଣ ଭାଇ, ତୁ ଯେମିତି ହେଲେ ତାକୁ ଛାଡ଼ୁ, କାରଣ ବୁଡ଼ି ଯାଉଥିବା ଲୋକ ପାଖକୁ ଯେଉଁ ଯିବୁ ସେ ପୁରା ମାଡ଼ିବ, କିନ୍ତୁ ସେ ଗୋଟେ ସ୍ତ୍ରୀ ଲୋକ ନଥିଲା, ଆକ୍ଚୁଆଲି ଏଟା ଗୋଟେ ଭାଲୁ ଥିଲା, ସେ ଭାଲୁଟା ବୁଡ଼ି ବୁଡ଼ି ପାଣିରେ ଯାଉଥିଲା, ଆଉ ଯେତେବେଳେ ଆକୁ ପାଇଲା ଭାଲୁ ଆଉ କଣ ଛାଡ଼େ ତାକୁ, ଆଉ ଭାଲୁକୁ ଇଏ ଯେ ଆଡ଼ିକି ନେଇ ଆସିବ ସମ୍ଭବ ନୁହଁ, ସିଏ ସେଇଠି ଡୁବିଲା ଗଲା ସବୁଦିନ। ଏଇଟାରେ ଯୋଉ ଏଇ ଯୋଉ ଶାରୀରିକ ଉପକାର ଯୋଉମାନେ କେବଳ କରୁଛନ୍ତି, ଲୋକଙ୍କୁ ଅନ୍ନ ବସ୍ତ୍ର ଅନ୍ୟାନ୍ୟ ଯୋଉ ଦଉଛନ୍ତି, ଏଟା ତ ପୁଣ୍ୟ କର୍ମ, ଭଗବାନ କହିଛନ୍ତି ଏଟା ଇଆର ଫଳ କେତେ ଦିନ, ଯେ ସ୍ୱଳ୍ପ ଫଳ ଇଆର ପୁଣ୍ୟ ଫଳ ମିଳିବ, ପୁଣ୍ୟ ଫଳଟାକୁ ଶାସ୍ତ୍ରରେ କାହା ସହିତ ତୁଳନା କରାହେଇଛି, ଆମର ଶାସ୍ତ୍ରରେ ତୁଳନା ଆମର ବିଶେଷ କରି ଯେତେବେଳେ ଅନ୍ଧକୂପର ତୁଳନା ଦିଆଯାଏ, ପଥିକ ଯୋଉ ରାସ୍ତାରେ ଯାଇଯାଏ କୂଅର ପଡ଼ିଲା, ପୁଣ୍ୟ କର୍ମକୁ ଏଠି ବାଘ ସହିତ ତୁଳନା କରାହେଇଛି, ପୁଣ୍ୟ ପାପ କର୍ମଟା ହଉଛି ଅଜଗର ସର୍ପ ସହିତ, ଆଉ ପୁଣ୍ୟ କର୍ମଟା କୁହାହେଇଛି କାହା ସହିତ, ବାଘ ସହିତ। କାହିଁକିନା ଭକ୍ତ ଦୃଷ୍ଟିରେ ପାପ ଯାହା ପୁଣ୍ୟ ସେୟା, ପାପର ପରିଣତି ଦୁଃଖ, ପୁଣ୍ୟର ପରିଣତି ସୁଖ, କିନ୍ତୁ ଖିନ୍ନ ପୁଣ୍ୟବର୍ତ୍ତୀ ଲୋକ ମିଶି ପାପ ସରିଲେ ଏଇଠିକି ଆସିବ, ପୁଣ୍ୟ ସରିଲେ ବି ଏଇଠିକି ଆସିବ, ଦୁଃଖ ପାଇକି ଏଇଠିକି ଆସିବ, ସୁଖ ପାଇକି ବି ଏଇଠିକି ଆସିବ, ତେଣୁକରି ଅଜଗର ପାଟିରେ ପଡ଼ିବା ବାଘ ପାଟିରେ ପଡ଼ିବା ଦିଟା ସାରା ସମାନ। ସେଥିପାଇଁ ଭକ୍ତ ଦୃଷ୍ଟିରେ ଦ୍ୱନ୍ଦ ମୋହ ସମାନ, ଦିନ ରାତି ସମାନ, ଆଉ କଣ ଗ୍ରୀଷ୍ମ ଶୀତ ସମାନ। ଭକ୍ତଟା ବିଚାର କରେନି ଏଟା ଭଲ ଏଟା ଖରାପ, ପାପ କରିବିନି ପୁଣ୍ୟ କରିବି, ଏଟା ବି ଭକ୍ତ ଦୃଷ୍ଟି ବହୁତ ଖରାପ। ଭକ୍ତ ଚାହୁଁଛି ନା କେହି ଦୁଃଖକୁ ଆଦର କରେ କି ସୁଖଟାକୁ ବହୁତ ଶୀଘ୍ର ଆଦର କରନ୍ତି ନା, ସୁଖଟା ଯାହା ଭକ୍ତ ଦୃଷ୍ଟି ଦୁଃଖଟା ବି ସେଇଆ। ଆମେ ସେଥିପାଇଁ କାରଣ ତିନି ଦିଟା ସାରା ତ କର୍ମ ବନ୍ଧନ, ଦିଟା ସାରା ଗୋଟେ ସତ ହେଲେ ବି ଗୋଟେ ରଜ ଗୁଣ ଯୋଉଥିରେ ହେଲେ ବି କର୍ମ ବନ୍ଧନ, ତିନିଟା ସାରା ସେ ଲୁହା ଜଞ୍ଜିରେ ବନ୍ଧା ହୁଅନ୍ତୁ ବା ସୁନା ଜଞ୍ଜିରେ ବନ୍ଧା ହୁଅନ୍ତୁ, କିନ୍ତୁ ବନ୍ଧନ ତ ନା ସେ ପାପ ଯାହା ଭକ୍ତ ପାଖରେ ପୁଣ୍ୟ ସେଇଆ, ସେ ଭକ୍ତ ପାପ କରେନି କି ପୁଣ୍ୟ କରେ, ଦିଟା ସାରା ଭକ୍ତର କୌଣସିଟା ଦରକାର। ଏଇ ହେଉଛି ଘଟଣା। ସେଥିପାଇଁ ଆମେ ଯଦି ପୁଣ୍ୟ କରିବା ତାହେଲେ ଆମର ପରିଣତିଟା କଣ, ଭାଲୁ ବା ବାଘ ଦ୍ୱାରା ଡୁବିଯିବା। ସେଥିପାଇଁ ଏଇଟା ହଉଛି ଉପକାର, ପଛରେ ଆମକୁ କିଏ ଯିବାନି, ତାହେଲେ କଣ ସାଧୁ ସନ୍ତ ଇସ୍କନ ଉପକାର କରାଯାଉନି, କେତେ ଫୁଡ୍ ରିଲିଫ ଦିଆ ହଉଛି, କେତେ କେତେ ହଁ ଦିଆ ହଉଛି, ଏଟା ପାପ ହଉନି କି ପୁଣ୍ୟ ହଉନି। ଲୋକଙ୍କୁ ଆହାର ଦବା ଭଲ, କିନ୍ତୁ କଣ ଦିଆ ହଉଛି, ଆହାର ଦିଆ ହଉନି ପ୍ରସାଦ ଦିଆ ହଉଛି। ଭିକାରୀ ଆସୁଛି ତାକୁ ପ୍ରସାଦ ଦେଇ ଦିଅନ୍ତୁ ଘରେ, ଭିକାରୀ କି ଅର୍ଥ ଦିଅନ୍ତୁ ନା, ସେ ନେଇକି ମଦ ଖାଇବାକୁ ଚାନ୍ସ ଦିଅ, ଯାହା ହେଲେ ପ୍ରସାଦ କିଛି ନହେଲେ ଭଗବାନଙ୍କୁ ଦେଖିକି ଗୋଟେ ଆପେଲ ହେଲେ, ଯାହା ହେଲେ କିଛି ଗୋଟେ ହାତରେ ଦେଇଦିଅନ୍ତୁ, ପ୍ରସାଦ ଦେଇଦିଅନ୍ତୁ। ଆହାର ପାଇଁ ଭିକ୍ଷା ମାଗି ଆହାର ଦେଇଦିଅନ୍ତୁ, ବସ୍ତ୍ର ଦେଇଦିଅନ୍ତୁ, କଲ୍ୟାଣ। ତ କହିବାର କଥା ହଉଛି ତାହେଲେ ଉପକାର, ଆଉ ପରମ ଉପକାରଟା କଣ ନା ଆତ୍ମାର କଲ୍ୟାଣ। କଣ କଲେ ଆତ୍ମାର କଲ୍ୟାଣ, ପ୍ରଭୁପାଦ ଗୋଟେ ସୁନ୍ଦର ଏକ୍ସାମ୍ପଲ ଦେଇଛନ୍ତି ଯେ ମୁଁ ତ ଏହା ପରେ ପ୍ରସ୍ତୁତି ନେଇନି, ପ୍ରଭୁମାନେ କହିଲେ ହଠାତ ଯାହା ମନେ ଆସୁଛି। ପ୍ରଭୁପାଦ ଦେଇଛନ୍ତି ଯେ ଗୋଟେ ହାଉଡ଼ାରେ, ହାଉଡ଼ା ଷ୍ଟେସନରେ ଦେଖିଛନ୍ତି ନା ଏକାଥରେ ତିନି ଚାରିଟା ଲୋକାଲ ଟ୍ରେନ ଯଦି ଏକା ସାଙ୍ଗରେ ଲାଗିଯିବ, ପାଞ୍ଚ ହଜାର ଖଣ୍ଡେ ଲୋକ ଏକା ସାଙ୍ଗରେ ଓହ୍ଲେଇଛି ଗୋଟେ ଗୋଟେ ଟ୍ରେନରେ, ଗୋଟେ ଗୋଟେ ବଗିରେ ତ ଶହେରୁ ଅଧିକ ଲୋକ ଥାନ୍ତି, ଆଉ ଯଦି ତିନି ଚାରିଟା ଟ୍ରେନ ଓହ୍ଲେଇଲା ପାଞ୍ଚ ହଜାର ଛଅ ହଜାର ଲୋକ ହେଇଯିବେ ଏକା ସାଙ୍ଗରେ, ଏତେ ଟାଇମ ଭିତରେ ବାହାରିବେ କିଏ ଭିଡ଼। ଦିନେ ଜଣେ ବାପାଙ୍କର ବାପା ପୁଅ ଦୁଇ ଜଣ ସାରା ଗୋଟେ ମେଳାକୁ ଯିବେ, ସେ ହାଓଡ଼ା ଷ୍ଟେସନରେ ଓହ୍ଲେଇଛନ୍ତି ପୁରା ଭିଡ଼ ଷ୍ଟେସନରେ। ତ ଆଗରୁ ଯଦି ଦେଖିବେ ଷ୍ଟେସନ ମାନଙ୍କରେ ହାଓଡ଼ା ଫାଉଡ଼ା ଷ୍ଟେସନରେ ୱେଟ୍ ମେସିନ୍ ସବୁ ଛିଡ଼ା ହେଇଥିବେ, ଥାଏ ନା ଝିକିମିକ ଝିକିମିକ ଲାଇଟ୍ ଜଳୁଥିବ, ଯିବୁ କଏନ୍ଟେ ପକେଇଲେ ଛିଡ଼ା ହବୁ, କଏନ୍ଟେ ପକେଇବୁ ଦେଖିଲେ ତ ୱେଟ୍ ଦେଖିବ କେତେ କେଜି। ସୋ ସେ ପିଲା କଣ କରିଛି, ବାପା ପୁଅ ଦୁଇ ଜଣ ଯେତେବେଳେ ଷ୍ଟେନ୍ ଓହ୍ଲେଇ ଯାଉଛନ୍ତି, ଛୁଆ କୁହନି ବାପା ଆଙ୍ଗୁଳିକି ଧରିକି ଚାଲିଛି, ଯେତେବେଳେ ଯାଇଛି ସିଏ ଦେଖୁଛି ଆରେ ଏତେ ସୁନ୍ଦର ଝିକିମିକ ଲାଇଟ୍, ଛୁଆର ମନ ସେ ଲାଇଟ୍ ପାଖକୁ ପଳେଇଛି, ସିଏ ବାପାକୁ ମନେ ମନେ ଟାଣୁଛି ଯେ ଚାଲ ଲାଇଟ୍ ପାଖକୁ ଯିବା ସେଠି ଦେଖିବା, ତାର ଏଇ ଝିକିମିକ ପ୍ରତି ଇଚ୍ଛା ଯେତେବେଳେ ଅଛି, ଏଣେ ଲୋକ ଭିଡ଼ରେ ଏତେ ଭିଡ଼ ସିଏ ଟାଣୁଛି ସେଣୁ ବାପା ଯାଉଛି ଏଣୁ, କିନ୍ତୁ ହାତଟା ଧରି ଧରି ଛୁଆର ଛୁଆ ବାପା ଆଙ୍ଗୁଳିଟା ଧରିଛି ନା, ଗୋଟେ ଜିନିଷ ଯେମିତି କାନ୍ଧରେ ଗାମୁଛାଟା ଥିବ ରହି ରହି ଅଭ୍ୟାସ ହେଇଛି ମନେ ନଥିବା ଗାମୁଛାଟା ଅଛି ବୋଲି ହୁଏ ନା, ବେଳେ ବେଳେ ଧରିଥିବା ଧରିଛି ଛୁଆ ବାପା ହଉଛି ଛୁଆ ଧରିଛି, କିନ୍ତୁ ଛୁଆ କେତେବେଳେ ଛାଡ଼ି ଦେଇଛି ବାପାକୁ କିନ୍ତୁ ମନେ ହଉଛି ଛୁଆ ଧରିଛି, ସେଭଳିଆ ମନେ ହଉଛି ଧରିଥିଲେ ନା ଅଭ୍ୟାସ ହେଇଯାଇଛି ସେ, କିନ୍ତୁ ଖସି ଯାଇଛି ଆଉ ଭିଡ଼ ଭିତରେ ଜଣା ନା, ଛୁଆ ପଳେଇଛି ତାର ଇଚ୍ଛା ଅଛି ଲାଇଟ୍ ପାଖକୁ, ସିଏ ପଳେଇଯାଇଛି ଲାଇଟ୍ ପାଖକୁ, ବାପା ଏଣେ ତାଙ୍କର ଯୋଉଠି ଓହ୍ଲେଇକି ଯୋଉ ଟ୍ରେନରେ ଯିବା କଥା ଯୋଉ ଗନ୍ତବ୍ୟ ସ୍ଥଳକୁ, ଏତେ ଲୋକ ଭିଡ଼ରେ ବାପା ପଳେଇଛି ଟ୍ରେନ ପାଖ, ତ ଯେତେବେଳେ ଯାଇକି ଆଉ ଦେଖୁଛି ବାପା ଆଉ ଛୁଆକୁ ଦେଖି ପାଇନି, ଛୁଆ ଯାଇକି ଲାଇଟ୍ ଦେଖତେ ଦେଖତେ ମନ ଏମିତି ମୋହି ଯାଇଛି, ତ ସିଏ ଆଉ ଅନେଇନି ବାପା କୁଆଡ଼େ ଗଲେ, ଯେତେବେଳେ ତା ମନ ଫେରିଛି ବାପା କୁଆଡ଼େ ଗଲେ ସେଠୁ କାନ୍ଦିବାକୁ ଆରମ୍ଭ କରୁଛି, ଏଣେ ବାପା ଖୋଜି ଛୁଆ କୁଆଡେ ଖୋଜି, ଏତେ ଭିଡ଼ ଭିତରେ କୋଉକୁ କୁଆଡେ ଖୋଜିବେ କୁଆଡେ ଖୋଜିବେ କୁଆଡେ ଖୋଜି ଖୋଜି ଆଉ ଛୁଆକୁ ପାଇନାହାନ୍ତି, ଭିଡ଼ ଭିତରେ ଗାଏ କିଏ କୁଆଡେ ଗାଇବେ, ଛୁଆ କଣ କରିଛି ୟା ଭିତରେ, ବାପା ଖୋଜିଛି ଯାଇକି ସୂଚନା, କିନ୍ତୁ ଛୁଆ ଭାବିଲା ବାପା ବୋଧେ ଖସିଗଲେ, ଟ୍ରେନରେ ଯିବା କଥା ଥିଲା ଏଠୁ ଓହ୍ଲେଇକି ହାଉଡ଼ାରୁ ଆଉ ଗୋଟେ ଟ୍ରେନ ଧରିବା କଥା, ତ ସିଏ କଣ କରିଛି ନା ଆସିକି ଆଉ ଗୋଟେ ଟ୍ରେନରେ ଉଠିଯାଇଛି, ଏଣେ କାନ୍ଦୁଛି ବାପା ଖୋଜି, କାନ୍ଦି 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 ଛୁଆର ହେଇଛି କଣ, ବାପା ଯେତେବେଳେ ପାଇନି ହଠାତ ତାର ମାନସିକରେ ମେଣ ତା ବ୍ରେନରେ ପ୍ରେସର ଆସିଯାଇଛି, ତାର ଆଉ ତା ନିଜ କଥା କହିପାରୁନି, ଛୋଟ ପିଲା ପରିଚୟ ଦେଇପାରୁନି, ପରିଚୟ ଜାଣେ କିନ୍ତୁ ପରିଚୟ ଆଉ ଦେଇପାରୁନି, କାନ୍ଦି କାନ୍ଦି କାନ୍ଦିଛି ସେ ଟ୍ରେନ୍ରେ କେତେ ପିଲା ଯାଉଛନ୍ତି ସେ କେନ୍ ଟ୍ରେନ୍ ପୁରା ପଳେଇଛି କେଉଁଠିକିନା ଦିଲ୍ଲୀ, ସେ ଟ୍ରେନ୍ରେ ଦିଲ୍ଲୀ ପଳେଇଛି, ସେ ଜାଣିନି କେଉଁଠିକି ଯିବା ପାଇଁ ପଡ଼ିବ। ଏ ଯେଉଁ ଦିଲ୍ଲୀରେ ପହଞ୍ଚି ତା ମେଣ୍ଟାଲ ଡିଫେକ୍ଟ ହେଇଯାଇଛି, ସେ ନିଜ ପରିଚୟ ଆଉ ଦେଇପାରୁନି। ଏଣେ ବାପ ଖୋଜି ଖୋଜି, ବହୁତ ବଡ଼ ଘରର ଲୋକ ବି, ତାର ଧନର ଅଭାବ ନାହିଁ, କିନ୍ତୁ ବାପା ନ ପାଇକି ଯାହା ଯାହା ଖବର ଦେଲେ ବି କିଛି ପାଇନାହାନ୍ତି, ଲାଷ୍ଟରେ ବାପା ଘରକୁ ପଳେଇଛି। ଏଇ ପିଲାର ମେଣ୍ଟାଲ ଯେତେବେଳେ ପ୍ରୋବ୍ଲେମ ହେଇଯାଇଛି, ମାନସିକ ବିକୃତ ହେଇଗଲା, ପାଗଳ ହେଇଗଲା, ସେତେବେଳେ ସେ ପିଲା ଏଠି ସେଠି ବୁଲୁଛି, ଭୋକ ତ ଲାଗୁଛି, ଭିକ୍ଷା ମାଗୁଛି, ଦୁଇ ଟଙ୍କା ଦିଅ, କାହା ମାଗୁଛି କିଏ ଦୁଇ ଟଙ୍କା ଦଉଛି, ଚା ଟିକେ ଖାଉଛି, କାହାକୁ ଆଉ ପାଉଛି କିଏ ପାରୁ ଟିକେ ଦଉଛି ଖାଉଛି, ଏମିତି ଲୋକ ଉପକାର ଜୀବନ ଧାରଣ ପାଇଁ ଖାଦ୍ୟ ସଂଗ୍ରହ କରୁଛି। ଏଇ କର୍ତ୍ତ କର୍ତ୍ତ ଜୀବନ ବିତି ଚାଲିଛି। ହଠାତ୍ ଦିନେ ସେ ଯେତେବେଳେ ମାଗୁଛି ଷ୍ଟେସନରେ ଜଣକୁ ମାଗୁଛି ଖାଇବେ ବୋଲି ମାଗୁଛି, ହଠାତ୍ ଜଣେ ଲୋକ ଯେତେବେଳେ ଦେଖା ହୁଏ, ସେ ଲୋକଟି କ'ଣ କଲା ନା ପଚାରିଲା, ଆଚ୍ଛା ତୋ ନାଁ କ'ଣ? ସେ ଲୋକଟା କ'ଣ କଲା ନା ତାକୁ ସାଙ୍ଗେ ସାଙ୍ଗେ ପଚାରିଲା, ତୋ ନାଁ ଗାଁ ପଚାରିଲା, ସେ କିଛି କହିପାରିଲେ। ସେ ଲୋକଟା ତାକୁ କ'ଣ ଭାବିକି କ'ଣ କଲା, ତାକୁ ସେଠୁ କହିଲା ଚାଲ ମେଡିକାଲ, ସେ ତାକୁ ନେଇକି ମେଣ୍ଟାଲ ହସ୍ପିଟାଲ ନେଇକି ମେଡିକାଲ ଦେଖେଇଲା, କାହିଁକି ପିଲା ତା ପରିଚୟ କହିପାରୁନି। ଯେତେବେଳେ ଡକ୍ଟର ଦେଖେଇଲେ, ଡକ୍ଟର ଦେଖେଇ ସାରିକି କ'ଣ କଲେ, ଦେଖିଲେ ତାର ବ୍ରେନ୍ରେ ସାମାନ୍ୟ ଚୋଟ ଅଛି, ତାକୁ ନେଇକି ମେଣ୍ଟାଲ ହସ୍ପିଟାଲରେ ଦେଖେଇଲେ, ମେଡିସିନ ଦେଲେ, ଟ୍ରିଟମେଣ୍ଟ ଦେଲେ, ବେଶୀ ତ କିଛି ଆଘାତ ହେଇନି ନା, ତ ସାମୂହିକ ଭାବେ ତାର ଟ୍ରିଟମେଣ୍ଟରେ ଭଲ ହେଇଗଲା। ଯେତେବେଳେ ଭଲ ହେଇଗଲା, ତା ନାଁ ତା ଠିକଣା ପଚାରିଲେ, ପଚାରିଲା ପରେ ଆକ୍ଚୁଆଲି ସେଇ ଲୋକ ତା ବାପାଙ୍କୁ ଜାଣିଛି, ତା ବାପାଙ୍କ ସହିତ ପରିଚୟ, ସିଏ କ'ଣ କଲା ନା ତା ବାପାଙ୍କ ପାଖରେ ଆଣିକି ଛାଡ଼ିଦେଲା। ତା ବାପାଙ୍କ ପାଖରେ ଛାଡ଼ିଲା ପରେ ତା ବାପା କେତେ ନା ଖୁସି ହେଇଛନ୍ତି ନା ନାହିଁ, ବହୁତ ଖୁସି ହେଲେ। ଏଇ ବାପା ପାଖରେ ପହଞ୍ଚିଲା ପରେ ସେ ପିଲାଟାକୁ ଆଉ କ'ଣ ଭିକ୍ଷା ମାଗିବା ପାଇଁ ପଡିବ କି? ଏଠି ସେଠି ବୁଲିକି ଆଉ ଚା ଟେ ପାରୁଟିଟା କ'ଣ ଖାଇବି ବୋଲି ମାଗିବା ପାଇଁ ପଡିବ କି? କାରଣ ତା ବାପା ବହୁତ ବଡ଼ କୋଟିପତି ଜଣେ, ତାର ଅର୍ଥର କିଛି ଅଭାବ ନାହିଁ, ଯେଉଁଥିପାଇଁ କି ତାକୁ ଆଉ ଭିକ୍ଷା ମାଗିବା ପାଇଁ ପଡ଼ିଲାନି। ତା ବାପା ବହୁତ ଖୁସି ହେଲେ, ଖୁସି ହେବ ନା ନାହିଁ, ବହୁତ ଖୁସି ହେଇଗଲେ। ତେଣୁକରି ଏଇଠି ଯୋଉ ତିନି ଜଣ ଉପକାର କରିବାକୁ ଆଇଲେ, କିଏ ଚା ଦେଇଥିଲା, କିଏ ତାକୁ ରୁଟି ଦେଇଥିଲା, କିଏ ତାକୁ ମେଡିକାଲ ଟ୍ରିଟମେଣ୍ଟ କରିକି ତା ବାପା ପାଖେ ନେଇକି ଛାଡ଼ିଲା, ଏ ତିନି ଜଣ ଉପକାର କଲେ। ଏ ତିନି ଜଣ ଭିତରୁ ପ୍ରକୃତ ଉପକାର କିଏ କଲା? ବାସ୍ତବ ଯିଏ ପରମାନେଣ୍ଟ ଉପକାର କିଏ କରିଛି? ଯିଏ ତାକୁ ଟ୍ରିଟମେଣ୍ଟ କରିକି ନେଇକି ବାପା ପାଖରେ ଛାଡ଼ିଛି। ଏ ନା ଏଇ ଯେତେ ଲୋକ ଖାଇବାକୁ ଦଉଥିଲେ ଭିକାରୀ ଜ୍ଞାନରେ, ଯେତେ ଜଣ ତ ଖାଇବାକୁ ଦଉଥିଲେ, ତ ତାର କଣ ଭିକ୍ଷାବୃତ୍ତି ଉପକାରଟା କେତେ ଜଣ କରିବ? ସେଇ ଜନ୍ମରେ କରିବ, ଆଗାମୀ ଜନ୍ମରେ କରିବ, ତା ପର ଜନ୍ମରେ କରିବ, କରି ଚାଲିବ ନା ନାହିଁ? ତାର ଭିକ୍ଷାବୃତ୍ତିଟା ହିଁ ତାର ବୃତ୍ତି ହେଇଗଲା। କିନ୍ତୁ ଏଇଭଳିଆ ହଜାର ଲକ୍ଷ ଲକ୍ଷ ଲୋକ ଉପକାର କଲେ ବି ତାର କେବେ ସେ ଭିକାରୀ ବୃତ୍ତିଟା ଯିବନି, ଯିବ କି? ସେ ହିଁ ରହିଲା। ସେ ଭିକାରୀ ଏଇ ଯୋଉ ଉପକାର, ଏଟା ବାସ୍ତବ ଉପକାର ନୁହେଁ, ପ୍ରପାତ କହୁଛନ୍ତି, ଏଟା ପ୍ରକୃତ ଉପକାର ନୁହେଁ। ପ୍ରକୃତ ଉପକାର ତାକୁ ଟ୍ରିଟମେଣ୍ଟ କରିକି ତାଙ୍କ ଘରେ ପହଞ୍ଚେଇ ଦବା, ଏଇ କଥା ପ୍ରପାତ କହୁଛନ୍ତି, ଶ୍ରେଷ୍ଠ ଉପକାର। ସେଥିପାଇଁ ଆମକୁ ବୁଝିବା ପାଇଁ ପଡିବ, ଆମେ ଯୋଉ ଉପକାର ଭାବୁଛେ ଦୁନିଆରେ, ପ୍ରକୃତ ପର ଉପକାରଟା କଣ? ପର ଉପକାରଟା ହଉଛି ଅନ୍ୟର ଆତ୍ମ କଲ୍ୟାଣ ପାଇଁ କିଛି କରିବା। ଗୋଟିଏ ଭଗବତ ଗୀତା ଜଣଙ୍କୁ ଦେଇଦେବା, ଗୋଟିଏ ଶ୍ଳୋକ, ଥରେ ଯଦି କାହାକୁ ହରେକୃଷ୍ଣ କରେଇଦେବେ, ଥରେ ଯଦି କାହାକୁ ହରେକୃଷ୍ଣ ମହାମନ୍ତ୍ର କରେଇଦେବେ, କୋଟି କୋଟି ସ୍ୱରୂପ ମାନେ କଣ ଆଉ କୁହା ହେଇଛି ନା, ମାନେ କଣ ସୁବର୍ଣ୍ଣ ମେରୁ ମେରୁ ପର୍ବତ ଭଳିଆ ସୁନାଦାନ କଲେ ଯୋଉ ଫଳ ନ ହବ, ମାନେ ଲକ୍ଷେ କନ୍ୟା ବିବାହ ଦେଲେ ଯୋଉ ଫଳ ନ ହବ, କୋଟି କୋଟି ଗାଭୀ ଦାନ ଦେଲେ ଯୋଉ ଫଳ ନବ, ଥରେ ହରେକୃଷ୍ଣ ମହାମନ୍ତ୍ର କରେଇଦେଲେ ତାଠୁ ଅଧିକ ଫଳ ହବ, ଶାସ୍ତ୍ର ପ୍ରମାଣ। ସେଇଥିପାଇଁ ଶ୍ରେଷ୍ଠ ଉପକାର ହୋଇଥିଲେ, ସେଇ ଯୋଉ ସ୍ୱୀକୃତିଟା ରହିଗଲା ତା ଭିତରେ, ସେଇଟା ଶ୍ରେଷ୍ଠ ଉପକାର। ନହେଲେ ଜୀବକୁ ଏଇଗୁଡା ତ କରିବା ବନ୍ଦ ବନ୍ଦିଥାନ୍ତା ନା, ତାର ତ ଜଡ ଜଗତରେ ସେଇ ସତ୍ୟ ରଜ ତମ ଗୁଣ ପ୍ରଭାବ ତା ସ୍ୱଭାବ ସେଇଭଳିଆ ରହିଥାନ୍ତା, ପୁଣି ଆହୁରି ବରଂତରୁ ଅଧବତୀ ହେଇପାରିଥାନ୍ତା। ଏଇମାନେ ତାଙ୍କୁ କଣ କରନ୍ତା, ଏଇ ଜନ୍ମରେ ଭିକାରୀ ହେଉଛି, ଆଗାମୀ ଜୀବନରେ ପୁଣି ଭିକାରୀ ହେଇଥାନ୍ତା। ହେଲେ ଏମିତି ଲୋକମାନେ କହୁଛନ୍ତି ନା, ହେ ଭଗବାନ ମତେ ଏମିତି କୃପା କରନ୍ତୁ ଯେ ଠାକୁର ମନେ ଯାଇ ପ୍ରାର୍ଥନା କରୁଛି ମୁଁ, ଯେ ମତେ ଯେମିତି କାହାକୁ କିଛି ଦେବାକୁ ନ ପଡ଼େ, ଖାଲି ସବୁବେଳେ ମୋ ପାଖକୁ ଆସୁଥାଉ, ମୁଁ ମତେ ଯେମିତି ସମସ୍ତେ ଖାଲି ଦେଉଥାନ୍ତୁ, ମୁଁ ଯେମିତି କାହାକୁ ନ ଦିଏ, କାହାକୁ ଟଙ୍କାଟେ କାହାକୁ ଦେବାର ମାନସିକତା ମନେ, ଖାଲି ମତେ ଲୋକ ଦେଉଥାନ୍ତୁ। ଭଗବାନ ତାକୁ ଆଶୀର୍ବାଦ କଲେ, ଯା ତଥା ତୁ ତତେ ମାନେ ଜୀବନରେ ତୁ ଯେମିତି କାହାକୁ ନ ଦେଉ, ତତେ ସବୁବେଳେ ଲୋକ ଦେଉଥାନ୍ତୁ, କଣ ହବ, ଭିକାରି ହବ। ଆଉ କେବେ ସେ ଜୀବନରେ କାହାକୁ ଦେଲେ ସବୁବେଳେ ନବ। ଆଉ ଜୀବନରେ ଯଦି କିଏ ଚିନ୍ତା, କିଏ ଏତେ କାମ କରିବ, କାମ ନ କରିକି ଲୋକ ଆସିବେ କାମ କରିବେ ମତେ ପଇସା ଦେବେ, ମୁଁ କାମ କରିକି କାହାକୁ ପଇସା ନେବିନି, ଲୋକ କାମ କରିବେ ମତେ ପଇସା ଦେବେ, ମାନେ କେତେ ସୁବିଧା ଲୋକ ଚାହୁଁଛି, କାମ କରିକି ମତେ ପଇସା ଦେବେ, ସିଏ କାମ କରିବେ ଆଉ ପଇସା ମତେ ଦେବେ, ମୁଁ ବିନା କାମରେ ପଇସା ପାଇବି, କଣ ଆଗାମୀ ଜୀବନରେ ଯାହାର ଏଇଭଳିଆ ମାନସିକତା ଅଛି, ଆଗାମୀ ଜୀବନରେ ଏଇ ଯୋଉ ସରକାରୀ ସୁଲଭ ଶୌଚାଳୟ ରହିଛି, ସୁଲଭ ଶୌଚାଳୟରେ ଗେଟ୍ କିପର ରହିବ, ସିଏ ଆସିବେ ଝାଡ଼ା ପଇସା ଯିବେ ଗାଧୋଇ ଆମକୁ ପଇସା ଦେଇକି ଯିବେ, ସିଏ ତମର କାମ କରିବେ ପଇସା ପାଇବ, ହିଁ ସୁଲଭ ଶୌଚାଳୟରେ ସିକ୍ୟୁରିଟି ଗାର୍ଡ ରହିବ, ସେମିତି ଆଶା କରିବେନି। ଅନ୍ୟ ପାଇଁ କିଛି କରିବା ପାଇଁ ମାନସିକତା ନେବା ପାଇଁ ପଡିବ, ସେଠି ବିଚାର କରିବା ପାଇଁ ପଡିବ, ଆତ୍ମକଲ୍ୟାଣ ପାଇଁ କଣ ଶ୍ରେଷ୍ଠ, ଭଗବାନଙ୍କର କଲ୍ୟାଣ, ଭଗବାନ କେମିତି ଖୁସି ହେବେ ସେଇଭଳିଆ କିଛି ଉପକାର ଆମର ଅନ୍ୟ ପାଇଁ କରିବାକୁ ସବୁବେଳେ, ଏଇଟା ହଉଛି ପ୍ରଚାର। ସେଥିପାଇଁ ପ୍ରଭୁପାଦ କଣ କରିଛନ୍ତି, ଆଜି ଦେଖନ୍ତୁ ସାରା ବିଶ୍ୱକୁ ଏମିତି ଗୋଟେ ଉପକାର କରିଛନ୍ତି, ଏଇ ଉପକାର ଗୀତା, କେତେ କେତେ ଲୋକ ଦାନୀ ଲୋକ ଆସିକି ଚାଲିଯାଇଛନ୍ତି, ଇତିହାସରେ ସେମାନଙ୍କ ନାଁ ନାହିଁ, କିନ୍ତୁ ଭାଗବତ ପୁରାଣରେ କେତେ କେତେ ଭକ୍ତଙ୍କ ନାଁ ଅଛି, କାହିଁକିନା ଏମାନେ ହଉଛନ୍ତି ଭଗବାନଙ୍କ ସହିତ ସମ୍ପର୍କ, ସେ ଭଗବାନଙ୍କ ସହିତ ସମ୍ବନ୍ଧ ଯୋଡ଼ିଲା ଭଳିଆ କିଛି କାର୍ଯ୍ୟ ଆମକୁ କରିବା ପାଇଁ ପଡିବ। ସେମାନଙ୍କୁ ଯେକୌଣସି ଭାଇ ରାଧା ଗୋବିନ୍ଦ ସ୍ୱୀକୃତି, ଏଇ କିଛି ଭକ୍ତି ଉତ ସ୍ୱୀକୃତି, ଭକ୍ତିମୂଳକ କିଛି ସ୍ୱୀକୃତି ଜୀବର ହଉ, ସେଇଭଳିଆ କିଛି ଉପକାର କରେଇଦେଲେ ଆମର କଲ୍ୟାଣ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଶ୍ରୀ ପ୍ରଭୁପାଦ କି, ରାଧା ଗୋବିନ୍ଦ ଜୀ କି, ତାଇ ଗୌର ପ୍ରେମାନନ୍ଦ। କାହାର କଣ ପ୍ରଶ୍ନ ଅଛି, ଆମ ପ୍ରଭୁମାନେ ଆଉ କଣ କଣ ଏକ୍ଜାମ ଥିବ ଯଦି କହିବେ, ଆପଣମାନଙ୍କ ମନରେ କଣ ଯଦି ଏକ୍ଜାମ ଅଛି କହିବେ, 2 ମିନିଟ ଶେଷ। ଭୋଗ ଲାଗିଲା ନା, ମନ୍ଦିର ଖୋଲିଲା, ଆଚ୍ଛା ତାହେଲେ ଭୋଗ ଲାଗି ସାରିଛି, ହଉ ଠିକ ଅଛି। କାହାର କିଛି ପ୍ରଶ୍ନ, ଆଉ କେବେ କେବେ ହବ ହରିବ ୟାପରେ କିଛି ପ୍ରଶ୍ନ ଅଛି, ତ ସମସ୍ତଙ୍କୁ ଯୋଉ ଖାତାଟା ଦିଏ ସେଥିରେ ପୁରା ନାମଟା ଲେଖିବେ, ନାମ ଆଉ ଫୋନ ନମ୍ବର ଯଦି ଥିବ ଫୋନ ନମ୍ବରଟା ବି ଲେଖିବେ, କାରଣ ପରେ ଆମେ ଆପଣଙ୍କୁ ଇନଫର୍ମେସନ ଦେଇପାରୁ, ସେଇଥିପାଇଁ ସେଟା ଦିଆଯାଇଛି, ନାମ ଆଉ ଫୋନ ନମ୍ବର। ତ ପ୍ରଭୁଜୀଙ୍କ ଅନେକ ଅନେକ ଧନ୍ୟବାଦ, ପ୍ରଭୁ ତାଙ୍କ ବହୁତ ମୂଲ୍ୟ ସମୟ ଅତିବାହିତ କରି ଆମ ପାଇଁ ଏତେ ସମୟ ଦେଇଛନ୍ତି। ତ ପ୍ରଭୁଜୀ ପାଇଁ ଥରେ ସମସ୍ତେ ଜୋରରେ ହରେ କୃଷ୍ଣ ମହାମନ୍ତ୍ର ଉଚ୍ଚାରଣ କରିବା, ହରେ ତ ଆପଣମାନଙ୍କୁ ବି ସମସ୍ତଙ୍କୁ ଅସଂଖ୍ୟ ଧନ୍ୟବାଦ। ତ ଏଠାରେ ସମସ୍ତେ ଉପସ୍ଥିତ ହୋଇଛନ୍ତି, ତ ଆପଣମାନେ ଯଦି ଚାହାନ୍ତି ପ୍ରତି ରବିବାର ଏଇଭଳିଆ ଏଇ କ୍ଲାସ ଗୁଡ଼ା କଣ୍ଟିନ୍ୟୁ ହଉ, ତାହେଲେ ଆପଣମାନଙ୍କୁ ବି ଅନୁରୋଧ, ଆପଣମାନେ ବି ଆସନ୍ତୁ। ତ ଆପଣମାନେ ଯେତେ ଯେ ଫ୍ରେଣ୍ଡସ ଅଛନ୍ତି, ରିଲେଟିଭ୍ସ ବି ଅଛନ୍ତି, ସେମାନଙ୍କୁ ବି ଇନଫର୍ମେସନ୍ ଦିଅନ୍ତୁ। ଆଉ ଯଦିଓ ଏଇଟା କିଛି ଦିନ ପାଇଁ ବନ୍ଦ ହେଇଯାଇଥିଲା, ମଝିରେ ଚାଲୁଥିଲା, କିନ୍ତୁ ଏଇଟା ଆମେ ବି ଚେଷ୍ଟା କରୁଛୁ ପ୍ରତି ରବିବାର ଏଇଟା କଣ୍ଟିନ୍ୟୁ କରିବା ପାଇଁ। ଆପଣ ସାଙ୍ଗସାଥି ପରିବାର ଯେତେ ଲୋକ ସମସ୍ତଙ୍କୁ ଚେଷ୍ଟା କରନ୍ତୁ ଆଣିବା ପାଇଁ, ଯେତେ ଭକ୍ତ ଅଧିକା ହବ ସେତେ ଆପଣଙ୍କୁ ଭଲ। ଆଜି ଯେମିତି କ୍ଲାସ ଶୁଣିଲେ, ସବୁଠାରୁ ପରମ ଉପକାର କଣ କଣ, ଆଜି କ୍ଲାସର ଜିଷ୍ଟଟା କଣ ହେଲା, ଆତ୍ମାର ଖାଦ୍ୟ ନା ନାଇଁ, ଶରୀରର ଖାଦ୍ୟ ତ ସମସ୍ତେ ଦଉଛନ୍ତି ନା ନାଇଁ, ଶରୀର ବଲେ ପରମାନେଣ୍ଟ ସଲ୍ୟୁସନ ନାହିଁ, ତେଣୁ ଆତ୍ମାର ଖାଦ୍ୟଟା ଯୋଗାଇବା। ତ ଯଦି ଚାହୁଁଛନ୍ତି ଅନ୍ୟ ସମସ୍ତଙ୍କୁ ଉପକାର କରିବା ପାଇଁ, ତାହେଲେ ଅନ୍ୟ ସମସ୍ତଙ୍କୁ ମଧ୍ୟ ଭକ୍ତି ଜୀବନ ସହିତ ଜଡ଼ିତ କରନ୍ତୁ ବା କୃଷ୍ଣଙ୍କ ସହିତ ପରିଚୟ କରନ୍ତୁ, ତ ସମସ୍ତେ ପ୍ରସାଦ ପାଇଯିବେ। ତ ଇସ୍କନ ଭଦ୍ରକ ତରଫରୁ ବି ସମସ୍ତଙ୍କୁ
ଯେହେତୁ ଆଜି ପ୍ରଥମ ଥର ଷ୍ଟାର୍ଟ ହେଇଛି, ସମସ୍ତଙ୍କୁ ଗୋଟେ ଗୋଟେ କ୍ୟାଲେଣ୍ଡର ଫ୍ରି ଦିଆ ହବ। ନେକ୍ସଟ ଟାଇମ ପାଇଁ ଯେଉଁମାନେ ନୂଆ ନୂଆ ଆସିବେ ସେମାନଙ୍କୁ ହିଁ କେବଳ ଦିଆ ହବ, ଏଇଟା ରିପିଟ ହବ। ତ ଆସନ୍ତା ରବିବାର ନେକ୍ସଟ ଟାଇମରେ ଠିକ 6:30 ପୁଣି ଷ୍ଟାର୍ଟ ହବ। ତ ଠିକ ଟାଇମ ଟେବୁଲ ମେଣ୍ଟେନ କରିବା ପାଇଁ ଚେଷ୍ଟା କରିବେ ସମସ୍ତେ, କାରଣ ଅଧିକା ଡିଲେ ହେଲା ବେଳକୁ ଆମକୁ, କାରଣ ସମସ୍ତେ ଯାଇ ଘରେ ବି ଭଲ ଭାବରେ ପ୍ରସାଦ ପାଇବେ। ତ 8:15 ଫୁଲ ପ୍ରସାଦ ହେଇପାରୁନି, ଯେବେ ଫୁଲ ପ୍ରସାଦ ହେଇଯିବ ଆମେ ଇନଫର୍ମେସନ ଦେଇଦେବା। ଆଜି ଫୁଲ ପ୍ରସାଦ ଅଛି ତ ଘରେ ରୋଷେଇ କରିବା ପାଇଁ ପଡ଼ିବନି, ଯେହେତୁ ଆଜି ହେଇପାରୁନି। ତେଣୁ ସମସ୍ତେ ବି ଚେଷ୍ଟା କରିବେ ଆଟଲିଷ୍ଟ ଟାଇମ ଟେବୁଲ 8:15 ରଖାଯାଇଛି, 6:30 to 8:15 କ୍ଲାସ ଟାଇମ ହଉଛି, 7:15 to 8:15 ପୁରା ପରଫେକ୍ଟ ଟାଇମ ଟେବୁଲ ମେଣ୍ଟେନ କରିବା ପାଇଁ ଚେଷ୍ଟା କରିବେ, କାରଣ ସମସ୍ତେ ଯାଇକି ବି ନିଜେ ରାନ୍ଧିକି ଖାଇବେ। ଠିକ ଅଛି, ହରେ କୃଷ୍ଣ। ତ ସମସ୍ତଙ୍କୁ ସେଇଠି ଖାଲି ଗୋଟେ ମିନିଟ ପାଇଁ ବସିଥାନ୍ତୁ ସମସ୍ତେ, କ୍ୟାଲେଣ୍ଡର ସମସ୍ତେ ପ୍ରସାଦ ନେଇକି ଯିବେ, ପ୍ରସାଦ ପାଇସାରି। ଠିକ ଅଛି, ସମସ୍ତେ ଆଗରେ ପ୍ରସାଦ ପାଇସାରିବା ପରେ କ୍ୟାଲେଣ୍ଡର ଗୋଟେ ଗୋଟେ ନେଇକି ଯିବେ ସମସ୍ତେ। ଆଉ ଥରେ ସମସ୍ତଙ୍କ ପାଇଁ ଅନେକ ଅନେକ ଧନ୍ୟବାଦ, ହରେ କୃଷ୍ଣ। ସମସ୍ତଙ୍କର ନାମ ଆଉ ଫୋନ ମୋବାଇଲ ନମ୍ବରଟା ଭଲ ଭାବରେ ଲେଖିବେ। ମହାମିଳନ ପ୍ରସାଦ, ସମସ୍ତେ ପ୍ରସାଦ ନେଇକି ଏବେ ଯାଇପାରନ୍ତି, ନହେଲେ ଯଦି ପ୍ରଭୁଙ୍କ ସହିତ କିଛି ବି କଥା ଅଛି ଭକ୍ତି ଜୀବନ ସହିତ କଣ ଆଜିର କ୍ଲାସ ସହିତ, ଯେଉଁମାନେ ରହିବା ପାଇଁ ଚାହାନ୍ତି ପର୍ସନାଲ କ୍ୱେଶ୍ଚନ ଆନ୍ସର କଥା ହେଇପାରନ୍ତି, ଆଉ ଯେଉଁମାନେ ଯିବା ପାଇଁ ଚାହାନ୍ତି ବି ପ୍ରସାଦ ନେଇ ଯାଇପାରନ୍ତି। ହରେ କୃଷ୍ଣ।